ಆಕಾಶವಾಣಿ. ସମ୍ବାଦ ପଢୁଛନ୍ତି ବିରଞ୍ଚି ନାରାୟଣ ସେଠୀ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ରାଜସ୍ଥାନର ଯୋଧପୁରଠାରେ 5,000 କୋଟି ଟଙ୍କା ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ଓ ଉତ୍ସର୍ଗ କରିବେ। ରିଜର୍ଭ ବ୍ୟାଙ୍କ ମୁଦ୍ରାନୀତି କମିଟିର ଦ୍ୱିମାସିକ ବୈଠକ ଆଜି ମୁମ୍ବାଇରେ ଆରମ୍ଭ ହୋଇଛି। ବିହାର ଜାତି ଜନଗଣନା ରିପୋର୍ଟର ଦ୍ୱିତୀୟ ଭାଗକୁ ରାଜ୍ୟ ବିଧାନସଭାର ଆଗାମୀ ଶୀତକାଳୀନ ଅଧିବେଶନରେ ଉପସ୍ଥାପନ କରାଯିବ। ଜାତୀୟ ପୁଞ୍ଜିନିବେଶ ଓ ମୌଳିକ ଢାଞ୍ଚା ପାଣ୍ଠି ଏବଂ ଜାପାନର ବ୍ୟାଙ୍କ ଫର୍ ଇଣ୍ଟରନ୍ୟାସନାଲ୍ କୋପରେସନ୍ 600 ନିୟୁତ ଡଲାର ସମ୍ଭଳିତ ଭାରତ ଜାପାନ ପାଣ୍ଠି ଗଠନ ପାଇଁ ସହବଦ୍ଧ ହୋଇଛନ୍ତି। ଏବଂ ହାଙ୍ଗଝୋ ଏସୀୟ କ୍ରୀଡ଼ାରେ ଭାରତୀୟ ତୀରଚାଳନା ଯୋଡ଼ି ଜ୍ୟୋତି ସୁରେଖା ବେନାମ ଏବଂ ଓଜୋସ୍ ଦେଓତାଲେ ସ୍ୱର୍ଣ୍ଣପଦକ ବିଜୟୀ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ରାଜସ୍ଥାନର ଯୋଧପୁର ଗସ୍ତ କରିବେ। ସେଠାରେ ସେ 5,000 କୋଟି ଟଙ୍କା ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ଓ ଉତ୍ସର୍ଗ କରିବେ। ସେହି ପ୍ରକଳ୍ପଗୁଡ଼ିକ ସଡ଼କ, ରେଳ, ବିମାନ ଚଳାଚଳ, ସ୍ୱାସ୍ଥ୍ୟ ଓ ଉଚ୍ଚଶିକ୍ଷା କ୍ଷେତ୍ରରୁ ରହିଛି। ରାଜସ୍ଥାନର ସ୍ୱାସ୍ଥ୍ୟ ମୌଳିକ ଢାଞ୍ଚାର ବିକାଶ ପାଇଁ ସେ ଅନେକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ସେହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ଯୋଧପୁର ଏମ୍ସଠାରେ 350 ଶଯ୍ୟା ବିଶିଷ୍ଟ ଟ୍ରମା ସେଣ୍ଟର ଓ କ୍ରିଟିକାଲ୍ କେୟାର ହସ୍କିଟାଲ୍ ବ୍ଲକ୍ ରହିଛି। ଏହାବ୍ୟତୀତ ରାଜସ୍ଥାନରେ 7ଟି କ୍ରିଟିକାଲ୍ କେୟାର ହସ୍କିଟାଲ୍ ବ୍ଲକ୍ ମଧ୍ୟ ରହିଛି। ସେଗୁଡ଼ିକ ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ମୌଳିକ ଢାଞ୍ଚା ମିଶନ ଅଧୀନରେ ନିର୍ମିତ ହେବ। ଯୋଧପୁରଠାରେ ଟ୍ରମା, ଏମର୍ଜେନ୍ସି ଓ କ୍ରିଟିକାଲ୍ କେୟାର ସେଣ୍ଟର 350 କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବ। ସେଥିରେ ଟ୍ରାଏଜ୍, ଡାଏଗ୍ନୋଷ୍ଟିକ୍ସ, ଡେ କେୟାର ୱାର୍ଡ, ପ୍ରାଇଭେଟ୍ ରୁମ୍, ମଡୁଲାର ଅପରେଟିଂ ଥିଏଟର, ଆଇସିୟୁ ଓ ଡାଏଲିସିସ୍ ଏରିଆ ରହିବ। 7ଟି କ୍ରିଟିକାଲ୍ କେୟାର ବ୍ଲକ୍ ରାଜସ୍ଥାନରେ ଜିଲ୍ଲା ସ୍ତରରେ ସ୍ୱାସ୍ଥ୍ୟ ସୁବିଧାରେ ଉନ୍ନତି ଆଣିବ। ଶ୍ରୀ ମୋଦି ଯୋଧପୁର ବିମାନ ବନ୍ଦରଠାରେ ନୂଆ ଟର୍ମିନାଲ୍ ବିଲ୍ଡିଂର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ତାହାର ନିର୍ମାଣ ପାଇଁ 480 କୋଟି ଟଙ୍କା ଖର୍ଚ୍ଚ ହେବ। ସେହି ନୂଆ ଟର୍ମିନାଲ୍ 24,000 ବର୍ଗମିଟର ଅଞ୍ଚଳରେ ସ୍ଥାପନ କରାଯିବ ଓ ଭିଡ଼ ସମୟରେ 2,500 ଯାତ୍ରୀଙ୍କୁ ସେବା ଯୋଗାଇବ। ବାର୍ଷିକ ସେଠାରେ 35 ଲକ୍ଷ ବିମାନ ଯାତ୍ରୀ ସେବା ପାଇପାରିବେ। ପ୍ରଧାନମନ୍ତ୍ରୀ ଆଇଆଇଟି ଯୋଧପୁରକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ତାହାର ନିର୍ମାଣ ପାଇଁ 1,135 କୋଟି ଟଙ୍କା ଖର୍ଚ୍ଚ ହୋଇଛି। ରାଜସ୍ଥାନ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟଠାରେ ମୌଳିକ ଢାଞ୍ଚାର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ସେଣ୍ଟ୍ରାଲ୍ ଇନ୍ଷ୍ଟ୍ରୁମେଣ୍ଟେସନ୍ ଲାବୋରେଟୋରୀ, ଷ୍ଟାଫ୍ କ୍ୱାର୍ଟର ଓ ଯୋଗ ଏବଂ କ୍ରୀଡ଼ା ବିଜ୍ଞାନ ବିଲ୍ଡିଂକୁ ଉତ୍ସର୍ଗ କରିବେ। ସେ ସେଣ୍ଟ୍ରାଲ୍ ଲାଇବ୍ରେରୀର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ରାଜସ୍ଥାନରେ ସଡ଼କ ମୌଳିକ ଢାଞ୍ଚାର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ସେଗୁଡ଼ିକ ମଧ୍ୟରେ 125A ଜାତୀୟ ରାଜପଥରେ ଯୋଧପୁର ରିଙ୍ଗ୍ ରୋଡ୍ର କରୱାର ଦାଙ୍ଗିଆୱାସ ସେକ୍ସନ୍ ଅନ୍ତର୍ଭୁକ୍ତ। ଏହି ସେକ୍ସନ୍କୁ 4 ଲେନ୍ ବିଶିଷ୍ଟ କରାଯିବ। ପ୍ରଧାନମନ୍ତ୍ରୀ ରାଜସ୍ଥାନରେ 2ଟି ନୂଆ ଟ୍ରେନ୍ର ଶୁଭାରମ୍ଭ କରିବେ। ସେଗୁଡ଼ିକ ହେଲା ରୁନିଚା ଏକ୍ସପ୍ରେସ୍ ଓ ମାରୱାଡ଼ ଜଙ୍କସନ୍ ଖାମ୍ବଲିଘାଟ ହେରିଟେଜ୍ ଟ୍ରେନ୍। ପ୍ରଧାନମନ୍ତ୍ରୀ ଆଉ 2ଟି ପ୍ରକଳ୍ପକୁ ମଧ୍ୟ ଉତ୍ସର୍ଗ କରିବେ। ରିଜର୍ଭ ବ୍ୟାଙ୍କ ମୁଦ୍ରାନୀତି କମିଟିର ଦ୍ୱିମାସିକ ବୈଠକ ଆଜି ମୁମ୍ବାଇରେ ଆରମ୍ଭ ହୋଇଛି। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଶୁକ୍ରବାର ଦିନ ମୁଦ୍ରାନୀତି ଘୋଷଣା କରିବେ। ସେହିଦିନ ସେ ଏକ ସାମ୍ବାଦିକ ସମ୍ମିଳନୀରେ ମଧ୍ୟ ଉଦ୍ବୋଧନ ଦେବେ। ଗତଥରର ବୈଠକ ପରେ ମୁଦ୍ରାନୀତି କମିଟି ସୁଧହାର ଅପରିବର୍ତ୍ତିତ ରଖିଥିଲା। ସେହି ଅନୁସାରେ ବର୍ତ୍ତମାନ ରେପୋରେଟ୍ ଶତକଡ଼ା 6.5%, ରିଭର୍ସ ରେପୋରେଟ୍ ଶତକଡ଼ା 3.35% ଓ ବ୍ୟାଙ୍କ ରେଟ୍ ଶତକଡ଼ା 6.75% ରହିଛି। 2023-24 ଆର୍ଥିକ ବର୍ଷ ପାଇଁ ଜିଡିପି ଅଭିବୃଦ୍ଧି ହାରକୁ ରିଜର୍ଭ ବ୍ୟାଙ୍କ ଶତକଡ଼ା 6.5% ରଖିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱନିଧି ଯୋଜନାର ପ୍ରଶଂସା କରିଛନ୍ତି। ଏହି ଯୋଜନାରେ ହିତାଧିକାରୀମାନଙ୍କ ସଂଖ୍ୟା 50 ଲକ୍ଷକୁ ଅତିକ୍ରମ କରିଯାଇଛି। ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟର ଏକ ପୋଷ୍ଟ ଉପରେ ଶ୍ରୀ ମୋଦି କହିଛନ୍ତି, ପିଏମ୍ ସ୍ୱନିଧି ଯୋଜନା ବୁଲାବିକାଳିମାନଙ୍କ ଜୀବନରେ ଉନ୍ନତି ଆଣିବା ସହିତ ସେମାନଙ୍କୁ ସମ୍ମାନର ସହ ଜୀବନଯାପନ କରିବାର ସୁଯୋଗ ପ୍ରଦାନ କରିଛି। ବିହାର ଜାତି ଜନଗଣନା ରିପୋର୍ଟର ଦ୍ୱିତୀୟ ଭାଗକୁ ରାଜ୍ୟ ବିଧାନସଭାର ଆଗାମୀ ଶୀତକାଳୀନ ଅଧିବେଶନରେ ଉପସ୍ଥାପନ କରାଯିବ। ଗତକାଲି ଏକ ସର୍ବଦଳୀୟ ବୈଠକରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏହା ଘୋଷଣା କରିଛନ୍ତି। ସେହି ବୈଠକରେ 9ଟି ରାଜନୈତିକ ଦଳ ଭାଗ ନେଇଥିଲେ। ନୀତିଶ କୁମାର ଓ ପ୍ରଶାସନିକ ଅଫିସରମାନେ ଜନଗଣନାର ମୁଖ୍ୟ ବିଷୟଗୁଡ଼ିକ ଉପରେ ରାଜନୈତିକ ଦଳଗୁଡ଼ିକର ପ୍ରତିନିଧିମାନଙ୍କୁ ସୂଚନା ଦେଇଥିଲେ। ବିହାର ସରକାର ଗତ ସୋମବାର ଦିନ ଏହି ରିପୋର୍ଟ ପ୍ରକାଶ କରିଛନ୍ତି। ସେଥିରେ ବିହାରର ବିଭିନ୍ନ ଜାତି ସମ୍ପର୍କରେ ସବିସ୍ତୃତ ତଥ୍ୟ ରହିଛି। ସେହି ଜନଗଣନା ଅନୁସାରେ ଅତିମାତ୍ରାରେ ଅନୁନ୍ନତ ବର୍ଗର ଜନସଂଖ୍ୟା ସର୍ବାଧିକ ବୋଲି ଜଣାପଡ଼ିଛି। ବିହାରର ମୋଟ୍ ଜନସଂଖ୍ୟାର ଶତକଡ଼ା 36% ଲୋକ ଅତିମାତ୍ରାରେ ଅନୁନ୍ନତ ବର୍ଗର ରହିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ସେହି ଜନଗଣନାରୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି ଓ ତାଙ୍କ ସରକାର ବିହାରର ଲୋକମାନଙ୍କର ସ୍ୱାର୍ଥର ସୁରକ୍ଷା ଦିଗରେ କାର୍ଯ୍ୟ କରିବେ। ମୁଖ୍ୟ ବିରୋଧୀ ଦଳ ବିଜେପି କହିଛି ନୀତିଶ କୁମାର ସରକାର ରାଜନୈତିକ ଫାଇଦା ପାଇଁ ଏହି ରିପୋର୍ଟ ପ୍ରକାଶ କରିଛନ୍ତି। ଜାତୀୟ ପୁଞ୍ଜିନିବେଶ ଓ ମୌଳିକ ଢାଞ୍ଚା ପାଣ୍ଠି ଏବଂ ଜାପାନର ବ୍ୟାଙ୍କ ଫର୍ ଇଣ୍ଟରନ୍ୟାସନାଲ୍ କୋପରେସନ୍ 600 ନିୟୁତ ଡଲାର ସମ୍ଭଳିତ ଭାରତ ଜାପାନ ପାଣ୍ଠି ଗଠନ ପାଇଁ ସହବଦ୍ଧ ହୋଇଛନ୍ତି। ଏହି ପାଣ୍ଠି ଜଳବାୟୁ ଓ ପରିବେଶ କ୍ଷେତ୍ରରେ ଭାରତ ଓ ଜାପାନ ମଧ୍ୟରେ ମିଳିତ ଉଦ୍ୟୋଗ ସ୍ଥାପନ ଓ ପୁଞ୍ଜିନିବେଶରେ ସହାୟତା କରିବ। ଅର୍ଥ ମନ୍ତ୍ରଣାଳୟ କହିଛି ଭାରତ ସରକାର ଶତକଡ଼ା 49% ପାଣ୍ଠି ପ୍ରଦାନ କରିବେ ଓ ଅବଶିଷ୍ଟ ଶତକଡ଼ା 51% ପାଣ୍ଠି ଜାପାନର ବ୍ୟାଙ୍କ ଫର୍ ଇଣ୍ଟରନ୍ୟାସନାଲ୍ କୋପରେସନ୍ ଦେବ। ଏହି ପାଣ୍ଠି ବ୍ୟବସ୍ଥା ଭାରତରେ ପରିବେଶ ଓ ଅଙ୍ଗାରକାମ୍ଳ ସ୍ତର ହ୍ରାସ ପାଇଁ ଜାପାନର ପୁଞ୍ଜିନିବେଶ ବୃଦ୍ଧି କରିବ। ଅର୍ଥ ମନ୍ତ୍ରଣାଳୟ କହିଛି ଭାରତ ଜାପାନ ଭାଗିଦାରୀ ଓ ଅର୍ଥନୈତିକ ସମ୍ପର୍କରେ ଏହା ଏକ ମାଇଲସ୍ତମ୍ଭ ସାବ୍ୟସ୍ତ ହେବ। ବିଜେପି କହିଛି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଓ ଅନ୍ୟ ଆମ୍ ଆଦମୀ ପାର୍ଟି ନେତାମାନଙ୍କର ଦୁର୍ନୀତି ଗୋଟିଏ ପରେ ଗୋଟିଏ ପଦାକୁ ଆସୁଛି। ଆମ୍ ଆଦମୀ ପାର୍ଟି ନେତା ସଞ୍ଜୟ ସିଂହଙ୍କ ବାସଭବନ ଉପରେ ଇଡିର ଚଢ଼ଉ ବିଷୟ ଉଲ୍ଲେଖ କରି ପାର୍ଟି କହିଛି ଆମ୍ ଆଦମୀ ପାର୍ଟି ନେତାମାନେ ମାଦକଦ୍ରବ୍ୟ ଦୁର୍ନୀତିରେ ଜଡ଼ିତ ଥିଲେ ଓ ସେମାନେ ଦିଲ୍ଲୀର ଜନସାଧାରଣଙ୍କୁ ଲୁଟିଛନ୍ତି। ବିଜେପି ଦିଲ୍ଲୀ ଶାଖା ମୁଖ୍ୟ ବୀରେନ୍ଦ୍ର ସଚଦେବା କହିଛନ୍ତି ଆମ୍ ଆଦମୀ ପାର୍ଟି ନେତାମାନେ ଦୁର୍ନୀତିରେ ଲିପ୍ତ ଥିବା କଥା ବିଜେପି ମୂଳରୁ ହିଁ କହିଆସୁଛି। ବିଜେପି କର୍ମୀମାନେ ଆମ୍ ଆଦମୀ ପାର୍ଟି ସରକାରଙ୍କ ବିରୁଦ୍ଧରେ ଦିଲ୍ଲୀରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଓ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କର ଇସ୍ତଫା ଦାବି କରିଛନ୍ତି। ଇତିମଧ୍ୟରେ ଦିଲ୍ଲୀ ସରକାରରେ ମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି ନେତା ସୌରଭ ଭରଦ୍ୱାଜ ମାଦକଦ୍ରବ୍ୟ ଦୁର୍ନୀତି ଅଭିଯୋଗକୁ କପୋଳକଳ୍ପିତ ବର୍ଷ୍ଣନା କରିଛନ୍ତି। ସେ କହିଛନ୍ତି ଇଡି ଓ ସିବିଆଇ ହଜାରରୁ ଅଧିକ ସ୍ଥାନରେ ଚଢ଼ଉ କରିଥିବା ସତ୍ତ୍ୱେ କୌଣସି ସ୍ଥାନରୁ ଗୋଟିଏ ବି ଟଙ୍କା ଉଦ୍ଧାର କରାଯାଇପାରି ନାହିଁ। ହାଙ୍ଗଝୋ ଏସୀୟ କ୍ରୀଡ଼ାରେ ଭାରତୀୟ ତୀରଚାଳନା ଯୋଡ଼ି ଜ୍ୟୋତି ସୁରେଖା ବେନମ୍ ଏବଂ ଓଜୋସ୍ ଦେଓତାଲେ ସ୍ୱର୍ଣ୍ଣପଦକ ବିଜୟୀ ହୋଇଛନ୍ତି। କମ୍ପାଉଣ୍ଡ ମିକ୍ସଡ୍ ଟିମ୍ ଫାଇନାଲ୍ରେ ସେମାନେ କୋରିଆକୁ ପରାସ୍ତ କରିଛନ୍ତି। ପୂର୍ବରୁ ରାମବାବୁ ଓ ମଞ୍ଜୁରାଣୀ 35 କିଲୋମିଟର ମିକ୍ସଡ୍ ରିଲେ ରେସ୍ ୱାକ୍ରେ ବ୍ରୋଞ୍ଜ ପଦକ ବିଜୟୀ ହୋଇଥିଲେ। ଏଥିସହିତ ଭାରତର ପଦକ ସଂଖ୍ୟା 71ରେ ପହଞ୍ଚିଛି। ତାହା ମଧ୍ୟରେ 16 ସ୍ୱର୍ଣ୍ଣ, 26 ରୌପ୍ୟ ଓ 29 ବ୍ରୋଞ୍ଜ ପଦକ ରହିଛି। ଭାରତ ପଦକ ତାଲିକାରେ ଚତୁର୍ଥ ସ୍ଥାନରେ ରହିଛି। ବ୍ୟାଡ୍ମିଣ୍ଟନରେ ପିଭି ସିନ୍ଧୁ ଓ ଏଚ୍ଏସ୍ ପ୍ରଣୟ ନିଜ ନିଜ ବର୍ଗର ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲ୍ରେ ପ୍ରବେଶ କରିଛନ୍ତି। ସିନ୍ଧୁ ଇଣ୍ଡୋନେସିଆର ପୁତ୍ରୀ କୁସୁମାଙ୍କୁ ହରାଇଥିବାବେଳେ ପ୍ରଣୟ କାଜାକସ୍ତାନର ଦିମିତ୍ରୀ ପାନାରିନ୍ଙ୍କୁ ହରାଇଛନ୍ତି। ଆଜି ଭାରତର ନିରଜ ଚୋପଡ଼ା ପୁରୁଷ ଜାଭେଲିନ୍ ଥ୍ରୋ ପ୍ରତିଯୋଗିତାରେ ଭାଗ ନେବେ। ଲଭ୍ଲିନା ବର୍ଗୋହେନ୍ 75 କିଲୋଗ୍ରାମ ମହିଳା ବର୍ଗରେ ଚୀନ୍ର ଲି କିଆନ୍ଙ୍କ ବିପକ୍ଷରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ଆଥ୍ଲେଟିକ୍ସରେ ଭାରତୀୟ ପୁରୁଷ ଓ ମହିଳା 4x400 ରିଲେ ଟିମ୍ ସେମାନଙ୍କର ପ୍ରତିଯୋଗିତାରେ ଅବତୀର୍ଣ୍ଣ ହେବେ। ଭାରତୀୟ ପୁରୁଷ ହକି ଟିମ୍ କୋରିଆ ବିପକ୍ଷରେ ସେମିଫାଇନାଲ୍ ମ୍ୟାଚ୍ ଖେଳିବ। ତୀରଚାଳନା, ବ୍ୟାଡ୍ମିଣ୍ଟନ, ମୁଷ୍ଟିଯୁଦ୍ଧ, ବ୍ରିଜ୍, ଚେସ୍, ଡାଇଭିଂ, ହକି ଓ ଇକ୍ୱେଷ୍ଟ୍ରିଆନ୍ରେ ଆଜି ଭାରତକୁ ପଦକ ମିଳିବାର ଆଶା କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏସୀୟ କ୍ରୀଡ଼ାରେ ଭାରତୀୟ ପ୍ରତିଯୋଗୀମାନଙ୍କ ପ୍ରଦର୍ଶନ ଉପରେ ସନ୍ତୋଷ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ସେ କହିଛନ୍ତି ଏସୀୟ କ୍ରୀଡ଼ାରେ ଭାରତ ସବୁଥର ଅପେକ୍ଷା ଭଲ ପ୍ରଦର୍ଶନ କରିଛି। ସେ କହିଛନ୍ତି 71 ପଦକ ପାଇ ଭାରତ ଏପର୍ଯ୍ୟନ୍ତ ଏହାର ସର୍ବାଧିକ ପଦକ ହାସଲ କରିଛି। କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଏସୀୟ କ୍ରୀଡ଼ାରେ ଭାରତୀୟ ପ୍ରତିଯୋଗୀମାନେ ପୂର୍ବାପେକ୍ଷା ସର୍ବୋକୃଷ୍ଟ ପ୍ରଦର୍ଶନ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ସେ ପୋଷ୍ଟ କରି କହିଛନ୍ତି ବିଭିନ୍ନ କ୍ରୀଡ଼ା କ୍ଷେତ୍ରର ପ୍ରତିଭାଶାଳୀ କ୍ରୀଡ଼ାବିତ୍ମାନେ ଏହି ଐତିହାସିକ ସଫଳତା ଅର୍ଜନ କରିଛନ୍ତି। ଏସୀୟ କ୍ରୀଡ଼ା ଆହୁରି 5 ଦିନ ଚାଲିବ। 2018 ଜାକର୍ତ୍ତା ଏସୀୟ କ୍ରୀଡ଼ାରେ ଭାରତ 17 ପଦକ ବିଜୟୀ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ରାଜସ୍ଥାନର ଯୋଧପୁରଠାରେ 5,000 କୋଟି ଟଙ୍କା ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ଓ ଉତ୍ସର୍ଗ କରିବେ। ରିଜର୍ଭ ବ୍ୟାଙ୍କ ମୁଦ୍ରାନୀତି କମିଟିର ଦ୍ୱିମାସିକ ବୈଠକ ଆଜି ମୁମ୍ବାଇରେ ଆରମ୍ଭ ହୋଇଛି। ବିହାର ଜାତୀୟ ଜନଗଣନା ରିପୋର୍ଟର ଦ୍ୱିତୀୟ ଭାଗକୁ ରାଜ୍ୟ ବିଧାନସଭାର ଆଗାମୀ ଶୀତକାଳୀନ ଅଧିବେଶନରେ ଉପସ୍ଥାପନ କରାଯିବ। ସମ୍ବାଦ ଶେଷ ହେଲା।